ନିପୁଣ ଓଷାନ କଲା ତା ଘର ବସୁଣ ହେମନ୍ତ ଓଷାନ କରିବ ପୁଣ ହେମନ୍ତ ସମୟ ବୁଝିବା ମନ ପୁତ୍ର ଖେଳୁଥିଲା ଯେ ଉଠା ବେଣ ସେଠାରେ ପ୍ରବେଶ ହୋଇଲେ ଯାଇ ପୁତ୍ରକୁ ଘେଣିଣ ଗଲେ ଗୋସାଇ ଖେଳ ଭାଙ୍ଗି ଆଉ ସମସ୍ତେ ଗଲେ ଯାହା ମନ୍ଦିରେ ପ୍ରବେଶ ହେଲେ ବୁଧିବା ମନ ତାଙ୍କୁ ମାୟା କଲେ ପୁତ୍ରକୁ ତାହାର ହରି ଜେନେଲେ ମାତା ଯେ ପୁତ୍ରକୁ ଖୋଜିଲା ଯାଇ ପୁତ୍ରକୁ ଯେ ଆଉ ଦେଖିଲା ନାହିଁ ବୁଧିବା ମନ ମନେ ବିଚାରିଲେ ହେମନ୍ତେ ମାତା ଦେଖିଲା ନାହିଁ ଲେଉଟି ମନ୍ଦିରେ ମିଳିଲା ଯାଇ କିଣି ଗଲୁ ମୋର ରଙ୍କୁଣୀ ଧନ ତତେ ନ ଦେଖି ମୋ ଆକୁଳ ମନ ହେମନ୍ତେ କେତେ ଆକୁଳି ଖୋଜିଲା ପୁତ୍ରକୁ ଆଉ ଭେଟ ନ ପାଇଲା ହେମନ୍ତେ କେତେ ଆକୁଳି ଖୋଜିଲା ପୁତ୍ରକୁ ଆଉ ଭେଟ ନ ପାଇଲା ଠିକ ମୁଁ।